19 ନମ୍ବର ୱାର୍ଡରୁ ମୁଁ ବାଲିଆପଟା ବସ୍ତିରୁ ଦମୟନ୍ତୀ ଜେନା କହୁଥିଲି। ଆମର ଯେଉଁ ବର୍ଷା ହେଉଛି, ବର୍ଷାର ପାଣିଟାକୁ କେମିତି ଆମେ ରଖିକି ତାକୁ ପିଇବା ପାଇଁ ବ୍ୟବସ୍ଥା କରିହେବ, ତା ଉପରେ ଆମକୁ କିଛି ଜଣାଇଲେ ଆମେ ସେଇ ପାଣିଟିକୁ ସଂଗ୍ରହ କରି ଲୋକଙ୍କର ଉପକାରରେ ଲଗାଇ ପାରିବୁ, ତା ସେବାରେ ଲଗାଇ ପାରିବୁ।